ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତୀୟ ପାଣିପାଗ ବିଭାଗର ବିକାଶ ଯୋଗୁଁ ସାରା ବିଶ୍ୱ ଲାଭାନ୍ୱିତ ହେଉଛି, କହିଲେ ପ୍ରଧାନମନ୍ତ୍ରୀ। ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ 1,60,00,000ରୁ ଅଧିକ ଶ୍ରଦ୍ଧାଳୁ। ସାରା ଦେଶରେ ଧାର୍ମିକ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହେଉଛି ମକର ସଂକ୍ରାନ୍ତି ପର୍ବ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଲସ୍ ଆଞ୍ଜେଲେସ୍ରେ ବନାଗ୍ନି ଯୋଗୁଁ 92,000 ଲୋକଙ୍କୁ ବାଧ୍ୟତାମୂଳକ ସ୍ଥାନାନ୍ତର ନିର୍ଦ୍ଦେଶ। ଏବଂ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗରେ ଟିମ୍ ଗୋନାସିକା ଓ ସୁର୍ମା ହକି କ୍ଲବ ମଧ୍ୟରେ ଆଜି ସନ୍ଧ୍ୟାରେ ହେବ ମୁକାବିଲା। ଭାରତୀୟ ପାଣିପାଗ ବିଭାଗର ବିକାଶ ଯୋଗୁଁ ବିପର୍ଯ୍ୟୟ ପରିଚାଳନା ସାମର୍ଥ୍ୟରେ ବୃଦ୍ଧି ଘଟିଛି ଏବଂ ଏହାର ଲାଭ ସାରା ବିଶ୍ୱକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଭାରତୀୟ ପାଣିପାଗ ବିଭାଗର 150ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମିଶନ ମୌସମର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗର 150 ବର୍ଷର ଯାତ୍ରା କେବଳ ସେହି ବିଭାଗ ପାଇଁ ନୁହେଁ, ବରଂ ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଏକ ଗୌରବମୟ ଯାତ୍ରା। ସେ କହିଛନ୍ତି, ବିଗତ 150 ବର୍ଷରେ କୋଟି କୋଟି ଭାରତୀୟଙ୍କୁ ପାଣିପାଗ ବିଭାଗ ସେବା ଯୋଗାଇ ଦେବା ସହ ଭାରତୀୟ ବୈଜ୍ଞାନିକମାନଙ୍କ ଉପଲବ୍ଧିର ପ୍ରତୀକ ପାଲଟିଛି। ସେ କହିଛନ୍ତି, ଗବେଷଣା ଏବଂ ନୂତନତ୍ୱ କ୍ଷେତ୍ରରେ ପାଣିପାଗ ସମ୍ବନ୍ଧୀୟ ବିଜ୍ଞାନ ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ଗତ 10 ବର୍ଷ ମଧ୍ୟରେ ପାଣିପାଗ ବିଭାଗର ଭିତ୍ତିଭୂମି ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ଅଭୂତପୂର୍ବ ବୃଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ଜଳବାୟୁ ଅନୁକୂଳ ସକ୍ଷମ ରାଷ୍ଟ୍ରରେ ପରିଣତ କରିବା ଲାଗି ମିଶନ ମୌସମ ଆରମ୍ଭ କରାଯାଇଛି। ଏଥିରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କ୍ଷେତ୍ରକୁ ଆହୁରି ସୁଦୃଢ଼ କରାଯାଇପାରିବ। ଏ କ୍ଷେତ୍ରରେ ଭାରତୀୟ ପାଣିପାଗ ବିଭାଗର ଫ୍ଲଡ୍ ଗାଇଡାନ୍ସ ସିଷ୍ଟମ ନେପାଳ, ଭୁଟାନ, ବାଂଲାଦେଶ ଏବଂ ଶ୍ରୀଲଙ୍କାକୁ ମଧ୍ୟ ସହାୟତା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପାଣିପାଗ ସ୍ଥିରତା ଏବଂ ଜଳବାୟୁ ପରିବର୍ତ୍ତନ ଅନୁକୂଳ ପାଇଁ ଆଇଏମ୍ଡି ଭିଜନ 2047 ଡକ୍ୟୁମେଣ୍ଟକୁ ଉନ୍ମୋଚନ କରିବା ସହ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,
ମୌସମ ବିଭାଗ କି ବିଶ୍ୱସନୀୟତା ବି ପହିଲେ ସେ କହି ଜ୍ୟାଦା ବଢି ହୈ। ଭବିଷ୍ୟ ମେଁ ଭାରତ ମୌସମ କି ହର ପରିସ୍ଥିତି କେ ଲିଏ ତୈୟାର ରହେ। ଭାରତ ଏକ କ୍ଲାଇମେଟ ସ୍ମାର୍ଟ ରାଷ୍ଟ୍ର ବନେ ଇସକେ ଲିଏ ହମନେ ମିଶନ ମୌସମ ବି ଲଞ୍ଚ କିଆ ହୈ। ମିଶନ ମୌସମ ସଷ୍ଟେନେବଲ ଫ୍ୟୁଚର ଅର୍ ଫ୍ୟୁଚର ରେଡିନେସ୍ କୁ ଲେକର ଭାରତ କି ପ୍ରତିବଦ୍ଧତା କା ଭି ପ୍ରତୀକ ହୈ।
ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅମୃତ ସ୍ନାନ ଚାଲିଛି। ମଧ୍ୟାହ୍ନ 12 ସୁଦ୍ଧା 1,60,00,000ରୁ ଅଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମହାସ୍ନାନ କରିଥିବା ଜଣାପଡ଼ିଛି। 13 ଆଖଡ଼ା ମଧ୍ୟରୁ ପ୍ରତ୍ୟେକ ଆଖଡ଼ା ନିର୍ଦ୍ଧାରିତ ସମୟ ଏବଂ କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ଅମୃତ ସ୍ନାନରେ ଅଂଶଗ୍ରହଣ କରୁଛନ୍ତି। ମହାନିର୍ବାଣୀ ପଞ୍ଚାୟତୀ ଆଖଡ଼ା ପ୍ରଥମ ମହିସ୍ନାନ କରିଥିବାବେଳେ ଶ୍ରୀ ପଞ୍ଚାୟତୀ ଆଖଡ଼ା ନିର୍ମଳ ଅନ୍ତିମ ସାହି ସ୍ନାନ କରିବ। ଏଥିପାଇଁ ପ୍ରୟାଗରାଜଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରୟାଗରାଜ ମହାକୁମ୍ଭର ଗତକାଲି ପ୍ରଥମ ଦିନରେ 1,50,000,000ରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାବେଶ ପ୍ରୟାଗରାଜ ମହାକୁମ୍ଭରେ ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ କରିବା ପାଇଁ ହେଲିକପ୍ଟରରୁ ପୁଷ୍ପବର୍ଷା କରାଯାଇଥିଲା। ଗଙ୍ଗା, ଯମୁନା ଓ ପୌରାଣିକ ନଦୀ ସରସ୍ୱତୀର ସଙ୍ଗମସ୍ଥଳୀ ତ୍ରିବେଣୀ ସଙ୍ଗମର ବିଭିନ୍ନ ଘାଟରେ ଶ୍ରଦ୍ଧାଳୁମାନେ ସ୍ନାନ କରୁଛନ୍ତି। ଫେବୃଆରୀ 26 ମହାଶିବରାତ୍ରୀ ପର୍ଯ୍ୟନ୍ତ ଏହି ଭବ୍ୟ ମେଳା ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଶସ୍ତ ବଳ ପୂର୍ବତନ ସୈନିକ ଦିବସ ଅବସରରେ ପୂର୍ବତନ ସେନାନୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାସୁମନ ଅର୍ପଣ କରି ଦେଶ ପ୍ରତି ପୂର୍ବତନ ସେନାନୀଙ୍କ ବଳିଦାନ, ଅଦମ୍ୟ ସାହସ ଏବଂ ପ୍ରତିବଦ୍ଧତାକୁ ସ୍ମରଣ କରିଛନ୍ତି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଦେଶଭକ୍ତିର ପ୍ରକୃତ ନାୟକ ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ସରକାର ପୂର୍ବତନ ସେନାନୀମାନଙ୍କ ମଙ୍ଗଳ ନିମନ୍ତେ ସବୁବେଳେ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆଗାମୀ ଦିନରେ ଏହା ଜାରି ରହିବ। ପ୍ରତ୍ୟେକ ବର୍ଷ ଦେଶ ପ୍ରତି ପୂର୍ବତନ ସୈନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ସଶସ୍ତ ବଳ ପୂର୍ବତନ ସୈନିକ ଦିବସ ପାଳନ କରାଯାଏ। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ସନ୍ଧ୍ୟାରେ ସେନା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଆକାଶବାଣୀ ଦିଲ୍ଲୀ, ଏଫ୍ଏମ୍ ଗୋଲ୍ଡ, ଇନ୍ଦ୍ରପ୍ରସ୍ଥ ଚ୍ୟାନେଲ ସମେତ ଆକାଶବାଣୀ ଲାଇଭ୍ ନ୍ୟୁଜ୍ରେ ଆଜି ରାତି 8ଟାରେ ଏହା ପ୍ରସାରଣ କରାଯିବ। ଆକାଶବାଣୀର ୟୁଟ୍ୟୁବ୍ ଚ୍ୟାନେଲ ଆକାଶବାଣୀ ଏୟାରରେ ମଧ୍ୟ ଏହା ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାରା ଦେଶରେ ଧାର୍ମିକ ଉତ୍ସାହ ଉଦ୍ଦୀପନା ସହ ଆଜି ମକର ସଂକ୍ରାନ୍ତି, ପୋଙ୍ଗଲ, ବିହୁ ଏବଂ ଉତ୍ତରାୟଣ ପାଳନ କରାଯାଉଛି। ଫସଲ ଅମଳ ଋତୁର ପ୍ରତୀକ ଭାବେ ଦେଶର ବିଭିନ୍ନ ଅଞ୍ଚଳରେ ଏହିସବୁ ପର୍ବଗୁଡ଼ିକ ଧାର୍ମିକ ମନୋଭାବ ସହ ପାଳିତ ହେଉଛି। ମକର ସଂକ୍ରାନ୍ତି ଉପଲକ୍ଷେ ଗଙ୍ଗା ଓ ଯମୁନା ଭଳି ପବିତ୍ର ନଦୀରେ ଲୋକମାନେ ସ୍ନାନ କରୁଛନ୍ତି। ତାମିଲନାଡୁରେ ପୋଙ୍ଗଲ ପର୍ବ ପାଳିତ ହେଉଛି। ଲୋକମାନେ ମାଟିପାତ୍ରରେ ପାରମ୍ପରିକ ମିଠା ଜାତୀୟ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ଏହାକୁ ପୋଙ୍ଗଲ କୁହାଯାଏ। ଆସାମରେ ଆଜି ମାଘ ବିହୁ ବା ଭୋଗ୍ଲି ବିହୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଉଛି। ଗୁଜରାଟ ଏବଂ ଦେଶର ପଶ୍ଚିମାଞ୍ଚଳଗୁଡ଼ିକରେ ଉତ୍ତରାୟଣ ଅବସରରେ ଗୁଡ଼ିଉଡ଼ା ପର୍ବ ମଧ୍ୟ ଆରମ୍ଭ ହୋଇଛି। ପ୍ରକୃତିକୁ ଉପାସନା ସ୍ୱରୂପ ସାଂସ୍କୃତିକ ଐତିହ୍ୟକୁ ବୃଦ୍ଧି କରି ସମସ୍ତଙ୍କୁ ନିକଟତର କରିବା କ୍ଷେତ୍ରରେ ଏହି ପର୍ବଗୁଡ଼ିକ ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଆସୁଛନ୍ତି। ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଏବଂ ଉତ୍ତରାୟଣ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହି ପର୍ବଗୁଡ଼ିକ ଲୋକମାନଙ୍କ ଜୀବନରେ ସୁଖ ଓ ସଫଳତା ଆଣିଦେଉ ବୋଲି କାମନା କରିଛନ୍ତି। ସେ କହିଛନ୍ତି ଏହି ପର୍ବଗୁଡ଼ିକ ଲୋକମାନଙ୍କ ମଧ୍ୟରେ ଭ୍ରାତୃତ୍ୱଭାବ ସୃଷ୍ଟି କରିଥାଏ। ଆମେରିକାର ପଶ୍ଚିମାଞ୍ଚଳରେ ଲସ୍ ଆଞ୍ଜେଲସ୍ରେ ବନାଗ୍ନି ଯୋଗୁଁ 92,000 ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ 99,000 ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି ବନାଗ୍ନିରେ ଏପର୍ଯ୍ୟନ୍ତ 25 ଜଣଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଥିବା ବେଳେ ଏହାଠାରୁ ଅଧିକ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ପ୍ରବଳ ପବନ ପ୍ରବାହିତ ହେବା ଯୋଗୁଁ ଏପର୍ଯ୍ୟନ୍ତ ବନାଗ୍ନିରେ 40,500 ଏକର ଅଞ୍ଚଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ଓ 12,300ରୁ ଅଧିକ ବାସଗୃହ ଭସ୍ମୀଭୂତ ହୋଇଛି। ସୂଚନା ଅନୁଯାୟୀ କାଲିଫର୍ଣ୍ଣିଆ ଅଞ୍ଚଳର 80,000ରୁ ଅଧିକ ଉପଭୋକ୍ତା ବିଜୁଳି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆମେରିକାର ଜାତୀୟ ପାଣିପାଗ ବିଭାଗ ରେଡ୍ ଫ୍ଲାଗ୍ ୱାର୍ଣ୍ଣିଂ ଜାରି କରିଛି। ଆମେରିକା ଇତିହାସରେ ଏହା ସବୁଠାରୁ ବଡ଼ ଧରଣର ଅଗ୍ନିକାଣ୍ଡ ବୋଲି କାଲିଫର୍ଣ୍ଣିଆର ଗଭର୍ଣ୍ଣର କହିଛନ୍ତି। ଏହି ବନାଗ୍ନିରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଲସ୍ ଆଞ୍ଜେଲସ୍ ବନାଗ୍ନି ଯୋଗୁଁ ଓସ୍କାର ପୁରସ୍କାର ଲାଗି ସମୟସୀମା ବୃଦ୍ଧି କରାଯାଇଛି। ସମ୍ପୃକ୍ତ ଏକାଡେମୀ ପକ୍ଷରୁ କୁହାଯାଇଛି 97ତମ ଏକାଡେମୀ ପୁରସ୍କାର ପାଇଁ ଚଳିତ ମାସ 23 ତାରିଖରେ ଘୋଷଣା କରାଯିବ। ମକର ସଂକ୍ରାନ୍ତି ଅବସରରେ ଆଜି ଜମ୍ମୁ କାଶ୍ମୀର ରିଆସି ଜିଲ୍ଲା କଟ୍ରାସ୍ଥିତ ତ୍ରିକୁଟ ପର୍ବତରେ ଥିବା ଶ୍ରୀମାତା ବୈଷ୍ଣୋଦେବୀ ଗୁମ୍ଫା ଖୋଲିବ। ଆରତୀ କାର୍ଯ୍ୟ ଶେଷ ହେବା ପରେ ପୁରୁଣା ପ୍ରାକୃତିକ ଗୁମ୍ଫାକୁ ଦର୍ଶନାର୍ଥୀଙ୍କ ପାଇଁ ଖୋଲାଯିବ, ଯେଉଁଠାରେ ମାତା ବୈଷ୍ଣୋଦେବୀଙ୍କ ପିଣ୍ଡିକୁ ଦର୍ଶନ କରିହେବ। ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ଗୁମ୍ଫା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲା ରହିବ ବୋଲି ସୂଚନା ମିଳିଛି। ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଅନେକଗୁଡ଼ିଏ ଟ୍ରେନ୍ ଚଳାଚଳରେ ବିଳମ୍ବ ଘଟିଛି। କମ୍ ଦୃଶ୍ୟମାନତା ଯୋଗୁଁ ଦିଲ୍ଲୀରୁ ବାହାରିବାକୁ ଥିବା 39ଟି ଟ୍ରେନ୍ ବିଳମ୍ବ ହୋଇଛି। ଭାରତୀୟ ରେଳ ସୂଚନା ଅନୁଯାୟୀ ଗୋରଖଧାମ, କୈଫିୟତ, ଦୁରନ୍ତୋ, ପୂର୍ବା, ପ୍ରୟାଗରାଜ ଏବଂ ହମସଫର ଏକ୍ସପ୍ରେସ୍ ବିଳମ୍ବରେ ଚାଲୁଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆହ୍ୱାନମୂଳକ ପରିସ୍ଥିତିରେ ଭାରତର ନେତୃତ୍ୱ କିଭଳି ବିଶ୍ୱରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛି ତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ପେନ୍ରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ସବ୍କା ସାଥ୍, ସବ୍କା ବିକାଶ ଏବଂ ସବ୍କା ବିଶ୍ୱାସ ଆଧାରରେ ବିଶ୍ୱରେ ପ୍ରମୁଖ ସ୍ଥାନ ହାସଲ କରିଛି। ପାଲେଷ୍ଟାଇନ୍ ଏବଂ ଇସ୍ରାଏଲ ଅଧିକାରୀମାନେ କତ୍ତାରର ଦୋହାଠାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ରାଜିନାମା ନିମନ୍ତେ ପରୋକ୍ଷ ବୁଝାମଣା ଚାଲିଥିବା ସ୍ୱଷ୍ଟ କରିଛନ୍ତି। ଦୋହାଠାରେ ମଧ୍ୟସ୍ଥମାନଙ୍କ ଦ୍ୱାରା ଗାଜା ପକ୍ଷରୁ ଦିଆଯାଇଥିବା ଯୁଦ୍ଧବିରତି ପ୍ରସ୍ତାବରେ ହମାସ ରାଜି ହୋଇଥିବା ଜଣାପଡ଼ିଛି। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି ରାତି 8:15ରେ ଟିମ୍ ଗୋନାସିକା ଓ ସୁର୍ମା ହକି କ୍ଲବ ମଧ୍ୟରେ ମୁକାବିଲା ହେବ। ସେହିପରି ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତାରେ ଆଜି ସନ୍ଧ୍ୟା 6:00ରେ ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମରେ ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ସାର୍ଚି ରାୟର ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତୀୟ ପାଣିପାଗ ବିଭାଗର ବିକାଶ ଯୋଗୁଁ ସାରା ବିଶ୍ୱ ଲାଭାନ୍ୱିତ ହେଉଛି କହିଲେ ପ୍ରଧାନମନ୍ତ୍ରୀ। ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ 1,60,00,000ରୁ ଅଧିକ ଶ୍ରଦ୍ଧାଳୁ। ସାରା ଦେଶରେ ଧାର୍ମିକ ଉତ୍ସାହ ଉଦ୍ଦୀପନା ସହ ପାଳିତ ହେଉଛି ମକର ସଂକ୍ରାନ୍ତି ପର୍ବ। ଲସ୍ ଆଞ୍ଜେଲସ୍ରେ ବନାଗ୍ନି ଯୋଗୁଁ 92,000 ଲୋକଙ୍କୁ ବାଧ୍ୟତାମୂଳକ ସ୍ଥାନାନ୍ତର ନିର୍ଦ୍ଦେଶ ଏବଂ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗରେ ଟିମ୍ ଗୋନାସିକା ଓ ସୁର୍ମା ହକି କ୍ଲବ ମଧ୍ୟରେ ଆଜି ସନ୍ଧ୍ୟାରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।